ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ଓଡ଼ିଶା ଅର୍ଥନୀତି କ୍ଷେତ୍ରଥି ଅଲଗା ରାଜ୍ୟମାନଙ୍କଠାନୁ ଅତ୍କା ବର୍କସ୍, କହିଲେ ରାଜ୍ୟପାଳ। ନିର୍ବାଚନ ଆଗୁନୁ ପ୍ରାର୍ଥୀମାନଙ୍କର ଅପରାଧିକ ତଥ୍ୟ ଦେବାର୍କେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ନୂଆପଡ଼ାନ ନିର୍ବାଚନ ତିଆରିର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଉ ପୁଲିସ୍ ନୋଡାଲ ଅଧିକାରୀ। ଆଇବା ଫେବୃଆରୀ 15 ହେଇପାରେ ଯୁକ୍ତ 2 ପରୀକ୍ଷା। ଆଉର୍ ବୈଷ୍ଣୋଦେବୀ ଯାତ୍ରା ବେଲ୍କେ ଜୀବନ ଯାଇଥିବାର ସୁବର୍ଣ୍ଣପୁରର 3 ତୀର୍ଥଯାତ୍ରୀଙ୍କର ମଲାଦେହି ଆନବାର ବ୍ୟବସ୍ଥା କରୁଛନ୍ ରାଜ୍ୟ ସରକାର। ଏଥର ପୁରା ଖବର, ଓଡ଼ିଶା ଅର୍ଥନୀତି କ୍ଷେତ୍ରଥି ଅଲଗା ରାଜ୍ୟମାନଙ୍କଠାନୁ ଅତ୍କା ବର୍କସ୍ ସ୍ଥିତି ଅଛେ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ରାଜଭବନଠାରେ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଡକ୍ଟର କମ୍ଭମ୍ ପାଟି ଓଡ଼ିଶାର କଳା ସଂସ୍କୃତି ଆଉ ପରମ୍ପରା ଅନନ୍ୟ ଆୟ ବୋଲି କହିଛନ୍। ରାଜ୍ୟର ବିକାଶ ଲାଗି ସରକାରଙ୍କ ତରଫରୁ ନିଆଯାଇଥିବାର ଭିନ୍ ଭିନ୍ ଜନକଲ୍ୟାଣକାରୀ ପଦକ୍ଷେପ ବାବଦେ ଇ ଅବସରରେ ରାଜ୍ୟପାଳ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ଇ ଅବସରରେ ରାଜ୍ୟପାଳ ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ ଆଇବା 2-3 ଭିତରେ ଖାଲି ପଡ଼ିଥିବାର କୁଳପତି ପଦ ପୂରଣ କରାଯିବା ବୋଲି କହିଛନ୍। ଇତାର ସହିତ ରାଜ୍ୟପାଳ ରାଜ୍ୟରୁ ଅଧାନୁ ପାଠପଢ଼ା ଛାଡ଼ୁଥିବାର ପିଲାଙ୍କର ସଂଖ୍ୟାକେ ନେଇକରି ଉଦ୍ବେଗ ପ୍ରକାଶ କରିଛନ୍। ମହିଳା ବିରୋଧୀ ହିଂସାକେ ନେଇକରି ଚିନ୍ତା ବ୍ୟକ୍ତ କରିବାର ସହିତ ହିଂସା ରୋକବାର ଲାଗି ତୃତୀ ଦଣ୍ଡବିଧାନ ଉପରେ ଜୋର ଦେଇଛନ୍। ନୂଆପଡ଼ା ଉପନିର୍ବାଚନ ସହିତ ଦେଶର 7 ରାଜ୍ୟ ହେବାର୍କେ ଥିବାର ଉପନିର୍ବାଚନ ଲାଗି ଭାରତୀୟ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କର ସବୁ ଆଗର ଅପରାଧିକ ତଥ୍ୟ ଦାଖଲ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶନାମାକେ ପାଳନ କରିବା ଲାଗି ପ୍ରାର୍ଥୀମାନେ ବାଧ୍ୟବାନ। ରାଜନୈତିକ ଦଳମାନେ ପ୍ରାର୍ଥୀ ବାଛିବାର 48 ଘଣ୍ଟା ଭିତରେ ଛାପା ଗଣମାଧ୍ୟମ, ନିଜର ସାମାଜିକ ଗଣମାଧ୍ୟମ ଆଉ ୱେବ୍ସାଇଟ୍ ଜରିଏ ଫର୍ମ C7 ଫଟିକ୍ ଭାବେ ପ୍ରକାଶ କରିବେ। ଦଳମାନେ ପ୍ରାର୍ଥୀ ବାଛିବାର 72 ଘଣ୍ଟା ଭିତରେ ଫର୍ମ 8C ଆର୍ ଫର୍ମ C7ର ନକଲ ଭାରତୀୟ ନିର୍ବାଚନ ଆୟୋଗଙ୍କର ପାକ୍କେ ଭିଲ୍ ପଠାବେ। ନାମାଙ୍କନ ଦାଖଲର ଶେଷ ତାରିଖ ଆଇବା 20 ସୋମବାର ତକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଏ ଆୟୋଗଙ୍କର ପାଖେ ଦରଖାସ୍ତ ଦାଖଲ କରିବେ। ଇ ବାବଦେ ଅତ୍କା ଜାନବାର ଲାଗି ରାଜନୈତିକ ଦଳ ଆଉ ପ୍ରାର୍ଥୀମାନେ ରାଜ୍ୟ ନିର୍ବାଚନ ଅଧିକାରୀ ନାହେଲେ ନିର୍ବାଚନ ଆୟୋଗଙ୍କର ୱେବ୍ସାଇଟ୍ ଆଉ ଭିନ୍ ଭିନ୍ ସାମାଜିକ ଗଣମାଧ୍ୟମ ସାଇଟ୍କେ ଯାଇପାରିବେ। ନୂଆପଡ଼ା ଉପନିର୍ବାଚନକେ ନେଇକରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଆଉ ରାଜ୍ୟ ପୁଲିସ୍ ନୋଡାଲ ଅଧିକାରୀ ଆଉ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଆଜ୍ ନୂଆପଡ଼ାନ ପ୍ରଶାସନର ତୟାରୀ ଆର୍ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍। ସକାଳ ବେଳା ଶ୍ରୀ ଗୋପାଳନଙ୍କର ଅଧ୍ୟକ୍ଷତାଥି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ଗୋଟିଏ ବୈଠକ ହୋଇଥିଲା। ବୈଠକଟି ଶ୍ରୀ ଗୋପାଳନ ଆଉ ଭାରତୀୟ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ନିରପେକ୍ଷ ଭୟମୁକ୍ତ ନିର୍ବାଚନ ଲାଗି ପ୍ରଶାସନ ଆଉ ପୁଲିସ୍ ଭିତରେ ସମନ୍ୱୟ ରଖିକରି ନିର୍ବାଚନ ବାବଦ ସବୁ ଅଭିଯୋଗ ଆଉ ସି ଭିଜିଲ୍ଥି ଆସୁଥିବାର ଅଭିଯୋଗମାନଙ୍କର ତତ୍କାଳ ସମାଧାନ ଲାଗି 24 ଘଣ୍ଟିଆ ସହାୟତା କେନ୍ଦ୍ରର ପରିଚାଳନା ଉପରେ ଜୋର ଦେଇଥିଲେ। ତା ଋତୁରୁ ଅଧିକାରୀମାନେ ଜିଲ୍ଲାପାଳଙ୍କ ସାଙ୍ଗେ ପ୍ରିଜାଇଡିଂ ଆଉ ଫାଷ୍ଟ ପୁଲିଂ ଅଫିସରମାନଙ୍କର ତାଲିମ କେନ୍ଦ୍ର ବୁଲି ଦେଖିଥିଲେ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ନାମାଙ୍କନ ପତ୍ର ଦାଖଲର 5 ଦିନେ ଆଜି 6 ପ୍ରାର୍ଥୀପତ୍ର ବିକ୍ରି ହୋଇଛି। ଆଜ ତ 20 ପ୍ରାର୍ଥୀ 24 ପ୍ରାର୍ଥୀପତ୍ର ଘିନିଛନ୍ ବୋଲି ନୂଆପଡ଼ା ରିଟର୍ଣ୍ଣିଂ ଅଧିକାରୀ ସୁରମି ସୁରେନ ସୂଚନା ଦେଇଛନ୍। 2026 ଫେବୃଆରୀ 15-25 ତାରିଖ ଭିତରେ ଯୁକ୍ତ 2 ପରୀକ୍ଷା ମୂଲ ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍। ଶ୍ରୀ ପରିଡ଼ା କହିଛନ୍, ଇଥିଲାଗି ଡିସେମ୍ବର 15 ତକ ପରୀକ୍ଷାର୍ଥୀମାନଙ୍କୁ ଆଡମିଟ୍ କାର୍ଡ ଯୋଗାଇ ଦିଆଯିବା। ଡିସେମ୍ବର 22-31 ତାରିଖ ତକ ଇଣ୍ଟରନାଲ ପରୀକ୍ଷା ହେବା। ଜାନୁଆରୀ 2-15 ତାରିଖ ତକ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ହେବା। ଯୁକ୍ତ 2 ପରୀକ୍ଷା ଲାଗି 1349 ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଆଇବା ମାସର 29 ତାରିଖ ତକ ସବୁ ପରୀକ୍ଷା କେନ୍ଦ୍ରର CCTV କ୍ୟାମେରା ଲଗାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପରିଡ଼ା କହିଛନ୍। ଭୁବନେଶ୍ୱର ଗୃହ ବିଭାଗ ସମ୍ମିଳନୀ କକ୍ଷ ନ 1 ପେଡ୍ ମା କେ ନାମ 2 ଖେପ ଅଭିଯାନଥି ଗଛ ଲଗେଇକରି ତାର ସୁରକ୍ଷା ଆଉ ଏଥିଲାଗି ଧାରି ଯାଇଥିବାର ନିୟମ ଆଧାରଥି ରାଜ୍ୟସ୍ତରୀୟ ତଦାରଖ କମିଟିର ବୈଠକ ହୋଇଯାଇଛି। ବୈଠକଟି ଜଙ୍ଗଲ ଆଉ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିକରି କହିଛନ୍, ଗଛ ବଞ୍ଚାବାର ଆଉ ତାର ବଢ଼ବାର ଉପରେ ହିଁ 1 ପେଡ୍ ମା କେ ନାମ ଅଭିଯାନର ସଫଳତା ନିର୍ଭର କରୁଛି। ମାର୍ଗଦର୍ଶିକା ଅନୁସାରେ ଗଛମାନଙ୍କର ସୁରକ୍ଷା କରବାର ସମକର ଦାୟିତ୍ୱ ଆଏ ବୋଲି ଶ୍ରୀ ସାହୁ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କଳାଧନ ବାବଦ SIT ବୈଠକ ଆଇବା ମାସର 7 କଟକଠାରେ ଜଷ୍ଟିସ୍ ଅରିଜିତ ପସାୟତଙ୍କର ଅଧ୍ୟକ୍ଷତା ହେବା। ସୂଚନା ଅନୁସାରେ ପୁଲିସ୍ ସବ୍ଇନ୍ସପେକ୍ଟର ପରୀକ୍ଷାର୍ଥି ହୋଇଥିବାର ଅନିୟମିତତା ଅଭିଯୋଗ ବାବଦେ ସରକାରଙ୍କ ତରଫୁ ନିଆଯାଇଥିବାର ପଦକ୍ଷେପକେ ନେଇକରି ଏସ୍ଆଇଟି ତରଫୁ ଜବାବ ମଗାଯାଇଛି। ଇ ପ୍ରସଙ୍ଗଟି ବୈଠକନ ଆଲୋଚନା କରାଯିବାର ସହିତ ଗୁଣିଗାରେଡ଼ି ହତ୍ୟା ଘଟଣାର ତଥ୍ୟ ଭିଲ୍ ରଖବାରକେ ଏସ୍ଆଇଟି ତରଫୁ କ୍ରାଇମ୍ବ୍ରାଞ୍ଚକେ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓଡ଼ିଶାର ଗଡ଼ଜାତ ଗାନ୍ଧି ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କର ତ୍ୟାଗ ଆଉ ଆଦର୍ଶକେ ଶ୍ରୋତା କରିକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍, ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧରଙ୍କର ତ୍ୟାଗ ଜୀବନ ଆଦର୍ଶ ଆଉ ଦେଶର ସ୍ୱାଧୀନତା ଲାଗି ତାଙ୍କର ଅବଦାନ ବହୁତ ପୀଡ଼ିତ ପ୍ରେରଣା ଦେଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ସେ ଜଣେ ମୁଖିଆ ପୁରୋଧା ଥିଲେ ବୋଲି କହିଛନ୍। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏର 27 ନମ୍ବର ଉପାଧ୍ୟକ୍ଷ ଭାବେ ଆଇଏଏସ୍ ଅଧିକାରୀ ଚଞ୍ଚଲ ରାଣା ଆଜି ଦାୟିତ୍ୱ ନେଇଛନ୍। ଦାୟିତ୍ୱ ନେବାର ପହିଲା ଦିନ ସେ ବିଡିଏ ଅଧିକାରୀମାନଙ୍କର ସାଙ୍ଗେ ଭିନ୍ ଭିନ୍ ବିଷୟଥି ବୈଠକ ଆଲୋଚନା କରିଛନ୍। ଏ ଅବସରରେ ସହରର ଉନ୍ନୟନମୂଳକ ଯୋଜନାମାନଙ୍କର ସମୀକ୍ଷା କରିବାର ସହିତ ରାଜଧାନୀର ବିକାଶ କ୍ଷେତ୍ରମାନଙ୍କର ଉପରେ ଅଧିକା ଧ୍ୟାନ ଦେବାରକେ ଜୋର ଦେଇଛନ୍। ଦାରିଦ୍ର୍ୟ ବାବଦେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ ହେଉଛି। ଫି ବଛର 17 ତାରିଖ ଦିନ ଏହି ଦିବସ ପାଳନ କରାଯାଏସି। ଏ ବଛରର ବିଷୟବସ୍ତୁ ହେଉଛି ପରିବାର ପ୍ରତି ସମ୍ମାନ ଆଉ ବର୍ଗ ସମର୍ଥନ ସୁନିଶ୍ଚିତ କରିକରି ସାମାଜିକ ଆଉ ସାଂଗଠନିକ ଦୁର୍ବ୍ୟବହାରକେ ଶେଷ କର୍ମା। ଇନ ଜଣାଇ ଦିଆଯାଇପାରେ ଯେ ଇ ଦିବସ ପାଳନ ଲାଗି 1992 ମସିହାଥି ମିଳିତ ଜାତିସଂଘନ ଗୁଡ଼େ ପ୍ରସ୍ତାବ ଗୃହୀତ ହୋଇଥିଲା। ମା ବୈଷ୍ଣୋଦେବୀଙ୍କର ଦର୍ଶନ ଲାଗି ଯାଇଥିବାର 4 ଜଣ ଓଡ଼ିଆ ତୀର୍ଥଯାତ୍ରୀ ରାସ୍ତା ଦୁର୍ଘଟଣାର ଶିକାର ହୋଇଛନ୍। ସେଥିର୍ ଭିତରୁ 3 ଜଣଙ୍କର ଜୀବନ ଯାଇଥିବାର ବେଳେ ଜଣେ ଜବର ଜଖମ ହୋଇଛନ୍। ମୃତକମାନେ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିବାର ଉତ୍ତରୁ ନୂଆଦିଲ୍ଲୀଠାରେ ଥିବାର ଓଡ଼ିଶା ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫୁ ଜିଲ୍ଲା ପ୍ରଶାସନର ସହଯୋଗଥି ମଲାଦିହି ଫେରାଇ ଆଣିବାର ଚେଷ୍ଟା ଚାଲିଛି। ଇତାର ସହିତ ଜମ୍ମୁନୁ ଚିକିତ୍ସିତ ହେଉଥିବାର ଆହତ ତୀର୍ଥଯାତ୍ରୀଙ୍କର ଚିକିତ୍ସା ବ୍ୟବସ୍ଥା ଭିଲ୍ ଧ୍ୟାନ ଦିଆଯାଉଛି ବୋଲି ରାଜ୍ୟ ପରିବାର ନିର୍ଦ୍ଦେଶାଳୟ ତରଫୁ ସୂଚନା ଦିଆଯାଇଛି। ବରଗଡ଼ ସମ୍ବଲପୁର 53 ନମ୍ବର ଜାତୀୟ ରାଜପଥନ ବରଗଡ଼ ଜିଲ୍ଲା ଭଟଲି ଛକଠାରେ ଗଲା ରାତି ରାସ୍ତା ଦୁର୍ଘଟଣାଥି 3 ଜଣଙ୍କର ଜୀବନ ଯାଇଥିବାର ବେଳେ ଜଣେ ଖଣ୍ଡିଆ ଖାବରା ହୋଇଛନ୍। ସମ୍ବଲପୁର ଆଡୁ ସୋହିଲା ଆଡ଼େ ଯାଉଥିବାର ଗୋଟେ କାର୍ ରାସ୍ତା ତରାକେ ଓଲଟି ପଡ଼ିଥିଲା। ବରଗଡ଼ ପୁଲିସ୍ ତରଫୁ ଘଟଣାର ତଦନ୍ତ ଚାଲିଛି। ମୃତକମାନଙ୍କ ଭିତରୁ ଜଣେ ବରଗଡ଼, ଜଣେ ଡୁଙ୍ଗରିପାଲି ଆର୍ ଜଣେ ସମ୍ବଲପୁରର ବୋଲି ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଭୀମ ପାହାଡ଼ ତଲେ ଆଇବା 22-25 ତାରିଖ ତକ ଭୀମ ପାହାଡ଼ ମହୋତ୍ସବ ଆୟୋଜନ କରାଯିବା। ଏହି ବାବଦେ ମହୋତ୍ସବ ଆୟୋଜନ କମିଟି ତରଫୁ ଆଜି ସୂଚନା ଦିଆଯାଇଛି। ଇତାର ସହିତ ମହୋତ୍ସବର ଲଗୋ ଭିଲ୍ ଉନ୍ମୋଚନ କରାଯାଇଛି। ମହୋତ୍ସବ ଅବସରରେ ଫି ଦିନ ନାମଯଜ୍ଞ, ଆଲୋଚନାଚକ୍ର, ସାଂସ୍କୃତିକ ସଭା ଆଉ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେବା ବୋଲି କମିଟି ତରଫୁ କୁହାଯାଉଛି। ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପରିସରର ରାଷ୍ଟ୍ରୀୟ ପୋଷଣ ମାସ 2025 ହୋଇଯାଇଛି। ଏହି ଅବସରରେ ହୋଇଥିବାର ଗୋଟିଏ ସଚେତନତା ସଭାଟି ଅତିଥିମାନେ ଶରୀରର ପୋଷକ ତତ୍ତ୍ୱର ଅଭାବ କେନ୍ତାକରି ଶାରୀରିକ ଆଉ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଶି ସେ ଉପରେ ଆଲୋଚନା କରିଥିଲେ। ଆଜିକାଲି ହାଟେ ବଜାରରେ ମିଳୁଥିବା ଫାଷ୍ଟଫୁଡ୍, ଜଙ୍କଫୁଡ୍ ନୁ ଦୂରେଇ ରହିକରି ଘରେ ତିଆରି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଲାଗି ପରାମର୍ଶ ଦେଇଥିଲେ। ପାଣିପାଗ ଓଡ଼ିଶା ସହିତ ସାରା ଦେଶ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲିଠାନୁ ଫେରିଯାଇଛି। ଇତାର ବେଳେ ରାଜ୍ୟର ବଡ଼ଭାଗି ଜାଗାନ ପାକ ଶୁଖା ରହିଛେ। ସିଆଡ଼େ ଆଇବା ସୋମବାର ଦିନ ଦକ୍ଷିଣ ବଙ୍ଗୋପସାଗରନ ଫେର୍ ଗୋଟେ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଆଇବା 23-24 ତାରିଖ ବେଲକେ ଲଘୁଚାପ କ୍ଷେତ୍ର ଅବପାତି ବଦଲିପାରେ। ମାତ୍ର ଓଡ଼ିଶା ଉପରେ ଇତାର ପ୍ରଭାବ ରହିବା କି ନାଇଁ ରହି କିଛି ଜଣାନାଇଁ ପଡ଼େ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଆଇବା 24 ଘଣ୍ଟା ଭିତରେ ସାରା ରାଜ୍ୟ ପାକ ଶୁଖା ରହିପାରେ ବୋଲି କେନ୍ଦ୍ର ତରଫୁ କୁହାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରନ ଆଜି ଗୋଟେ ଗେଟ୍ ଦେଇକରି ପାଏନ୍ ଛଡ଼ାଯାଉଛି। ଶେଷ ମୁଖିଆ ଖବର ଫେରଘାଏ ଓଡ଼ିଶା ଅର୍ଥନୀତି କ୍ଷେତ୍ରଥି ଅଲଗା ରାଜ୍ୟମାନଙ୍କଠାନୁ ଅତ୍କା ବର୍ଗସ୍ କହିଲେ ରାଜ୍ୟପାଳ। ନିର୍ବାଚନ ଆଗୁନୁ ପ୍ରାର୍ଥୀମାନଙ୍କର ଅପରାଧିକ ତଥ୍ୟ ଦେବାରକେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ନୂଆପଡ଼ାନ ନିର୍ବାଚନ ତିଆରିର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଉ ପୁଲିସ ନୋଡାଲ ଅଧିକାରୀ। ଆଇବା 15 ଫେବୃଆରୀ ହେଇପାରେ ଯୁକ୍ତ 2 ପରୀକ୍ଷା। ଆଉ ବୈଷ୍ଣୋଦେବୀ ଯାତ୍ରା ବେଲ୍କେ ଜୀବନ ଯାଇଥିବାର ସୁବର୍ଣ୍ଣପୁରର 3 ଜଣ ତୀର୍ଥଯାତ୍ରୀଙ୍କର ମଲାଦିହି ଆନବାର ବ୍ୟବସ୍ଥା କରୁଛନ୍ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।